आकाशवाणी। संवाद पढ़ुछन्ति मलय रंजन मिश्र। मुख्य संवाद, नेदरलैंड्स, डेनमार्क एवं जर्मनी को वैदेशिक व्यापार मंत्री आजिठारु 6 दिनिया गस्त। पीएसएलवी C-61 उत्क्षेपण विफलतार कारण जानिबा पई तदंत कमिटी गठन कला इसरो। महाराष्ट्र सोलापुर जिला अंतर्गत एक वस्त्र उत्पादन कारखाना रे अग्निकाण्ड घटी 8 जनों मृत्यु। रूस युक्रेन युद्ध परिसमाप्ति लक्ष्य नहीं उभय राष्ट्र राष्ट्रपति और नाटो सदस्य राष्ट्र मुख्यों सह पृथक पृथक आलोचना करिबे आमेरिका राष्ट्रपति। 19 वर्षर कम साफ 2025 फुटबल टाइटल हासिल कला भारत। वैदेशिक व्यापार मंत्री डॉ एस जयशंकर आजिठारु नेदरलैंड्स, डेनमार्क एवं जर्मनी को 6 दिनिया गस्तरे जिबे। वैदेशिक मंत्रालय पक्षर दिया जायतिबा सूचना अनुजाई डॉ जयशंकर एही गस्त अवसर रे तीन देशर नेतृवृंदक सह आलोचना बैठक रे जोग देबे। विभिन्न द्विपाक्षिक, आंचलिक एवं पारस्परिक स्वार्थ संबलित वैश्विक प्रसंग उपरे डॉ जयशंकर एही तीन राष्ट्रर प्रतिपक्षक सह आलोचना करिवार कार्यसूची रहिछि। पीएसएलवी C-61 उत्क्षेपण विफलतार कारण जानिबा पई भारतीय महाकाश गवेषणा संगठन इसरो पक्षर एक तदंत कमिटी गठन कराई। इसरोर अध्यक्ष भि नारायणन कहिछन्ति गतकाली कमिटी विभिन्न पर्याय आलोचना करिछि। सूचनाजोग्य गतकाली आंध्रप्रदेशर श्रीहरिकोटा स्थित सतीश धावन महाकाश केन्द्रर उत्क्षेपण कराइथिबा पीएसएलवी C-61 सह उपग्रह EOS-09 तार कक्षपथरे पहुंचिबारे असफल होइथिला। एही विफलता परे इसरो अध्यक्ष डॉक्टर नारायणन कहिथिले पीएसएलवी C-61 रॉकेट एक चारि पर्याय उपग्रहवाही जान। प्रथम दुईटी पर्याय सफलतार सह शेष होइथिबा बेले केतक असंगति जोगु तृतीय पर्याय रे एहा विफल होइथिला। एक प्रश्नर उत्तर रे डॉक्टर नारायणन कहिछन्ति इसरो एहार आगामी उत्क्षेपण कार्यक्रम को लक्ष्य रखि पदक्षेप ग्रहण करिबो। महाकाश संस्था चलित वर्ष प्रत्येक मासरे गोटिए लेखाएं मिशन कार्यकारी करिबाकु लक्ष्य धार्य करिछि बोली डॉक्टर नारायणन सूचना देइछन्ति। महाराष्ट्र सोलापुर जिला अंतर्गत अक्कालकोट रोड स्थित एक वस्त्र उत्पादन कारखाना रे गतकाली अग्निकाण्ड घटी 8 जनंकर मृत्यु होईछि। कारखाना रो मालिक एवं एक श्रमिक परिवार सदस्य एथिरे अंतर्भुक्त। अग्निशम कर्मचारी बहु परिश्रम परे अग्निकाण्ड को नियंत्रण करि पारिथिले। एथिपई सोलापुर रो विभिन्न अंचल रो एकाधिक दमकल सेठारे नियालेभा कार्य रे नियोजित होईथिले। नियालेभा समय रे अग्निशम बाहिनी रो केतक कर्मचारी मध्ये आहत होईथिबा जणा पडिछि। सर्किट जोगु एही अग्निकाण्ड घटिथिबा आशंका करा जाउछि। तेबे एनेय अधिक तदंत जारी रहिछि। राष्ट्रपति द्रौपदी मुर्मू एवं प्रधानमंत्री नरेन्द्र मोदी एही घटनारे गभीर दुःख प्रकाश करिबा सह मृतकंक परिवारवर्गंक प्रति समवेदना जणाइछन्ति। आहतंकर आशु आरोग्य कामना करिछन्ति। प्रधानमंत्री श्री मोदी मृतकंक निकट सम्पर्कीयंक लागि 2 लक्ष एवं आहतंक लागि 50,000 टंका लेखाएं अनुकम्पामूलक सहायता राशि घोषणा करिछन्ति। बजारे विदेशी पुंजनिवेश चलित मासरे 18,000 कोटी टंकारु अधिक होइथिबा जणा पडिछि। विश्वस्तरीय परिस्थिति एवं घरोई क्षेत्रर उन्नति जोगु एहा संभव होइ पारिछि। मिलिथिबा तथ्य अनुजाई चलित मासरे एपर्यंत एपीआई 18,620 कोटी टंका होइछि। तेबे अन्य पक्षरे ऋण बजारर 6,748 कोटी टंका प्रत्याहार करि निया जाइछि। आंतर्जातिक मुद्रापांठि आईएमएफ पाकिस्तान उपरे 11 नूतन सर्त लागू करिछि। भारत और पाकिस्तान मध्यरे सांप्रतिक उत्तेजना परिस्थितिरे अधिक पांठि प्रदान करिबा उपरे विपद थिबारे आईएमएफ एही पदक्षेप ग्रहण करिछि। एही 11 नूतन सर्त सह पाकिस्तान उपरे लागिथिबा सर्त संख्या 50 को वृद्धि पाइछि। 17,60,000 कोटी टंका बजेटर संसदीय अनुमोदन विद्युत बिल उपरे ऋण सेवा सरचार्ज वृद्धि एवं 3 वर्षर अधिक पुरुणा व्यवहृत कार आमदानी उपरे कटकणा उठाइबा आदि नूतन सर्त एथिरे अंतर्भुक्त रहिछि। उभय देश मध्यरे वृद्धि पाउथिबा उत्तेजना जारी रहिले पाकिस्तानर आर्थिक परिस्थिति अधिक खराब आड़कु गति करिवो बोली आईएमएफ पक्षरु आशंका प्रकाश कराइछि। आपण माने संवाद सुनुछन्ति आकाशवाणीरु। ରୁଷ ୟୁକ୍ରେନ୍ ଯୁଦ୍ଧ ପରିସମାପ୍ତି ଲକ୍ଷ୍ୟ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆଜି ଉଭୟ ରାଷ୍ଟ୍ରର ରାଷ୍ଟ୍ରପତି ଏବଂ ନାଟୋ ସଦସ୍ୟ ରାଷ୍ଟ୍ର ନେତାଙ୍କ ସହିତ ପୃଥକ୍ ପୃଥକ୍ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦମିର୍ ଜେଲେନ୍ସ୍କିଙ୍କ ସହ ରାଷ୍ଟ୍ରପତି ଶ୍ରୀ ଟ୍ରମ୍ପ୍ ଆଲୋଚନା କରିବେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଟ୍ରମ୍ପ୍ କହିଛନ୍ତି, ପ୍ରତି ସପ୍ତାହରେ ଉଭୟ ପକ୍ଷର 5,000 ସୈନିକଙ୍କର ରକ୍ତପାତକୁ ବନ୍ଦ କରିବାରେ ଏହି ଆଲୋଚନା ସହାୟକ ହେବ। କ୍ରେମ୍ଲିନ୍ ମୁଖପାତ୍ର ଦିମିତ୍ରି ପେସ୍କୋଭ୍ ଶ୍ରୀ ଟ୍ରମ୍ପ୍ ଏବଂ ରାଷ୍ଟ୍ରପତି ଶ୍ରୀ ପୁଟିନ୍ଙ୍କ ମଧ୍ୟରେ ଟେଲିଫୋନ୍ ବାର୍ତ୍ତାଳାପ ନେଇ ପ୍ରସ୍ତୁତି ଚାଲିଥିବା ନିଶ୍ଚିତ କରିଛନ୍ତି। ଅନ୍ୟପକ୍ଷରେ ୟୁକ୍ରେନ୍ ରାଷ୍ଟ୍ରପତି ଶ୍ରୀ ଜେଲେନ୍ସ୍କି ଗତକାଲି ରୋମ୍ଠାରେ ବରିଷ୍ଠ ଆମେରିକୀୟ ଅଧିକାରୀ ଏବଂ ୟୁରୋପୀୟ ନେତାଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଜେଲେନ୍ସ୍କି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏହି ଆଲୋଚନା କାଳରେ ରୁଷ ବିରୋଧରେ କଟକଣା, ଦ୍ୱିପାକ୍ଷିକ ବାଣିଜ୍ୟ, ପ୍ରତିରକ୍ଷା ସହଯୋଗ, କଏଦ ବିନିମୟ ଆଦି ବିଭିନ୍ନ ପ୍ରସଙ୍ଗ ସ୍ଥାନ ପାଇଥିଲା। ରୁଷ ରାଷ୍ଟ୍ରପତି ଶ୍ରୀ ପୁଟିନ୍ କହିଛନ୍ତି, ୟୁକ୍ରେନ୍ ବିରୋଧରେ ଅଭିଯାନ ଏବଂ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ କରିବା ପାଇଁ ରୁଷ ପାଖରେ ପର୍ଯ୍ୟାପ୍ତ ସାମରିକ ସାମର୍ଥ୍ୟ ରହିଛି। ରୁଷର ସରକାରୀ ଗଣମାଧ୍ୟମ ସହ ଏକ ସାକ୍ଷାତକାରରେ ଶ୍ରୀ ପୁଟିନ୍ କହିଛନ୍ତି, ପରମାଣୁ ଅସ୍ତ୍ର ବ୍ୟବହାର କରିବା ପାଇଁ ରୁଷକୁ ବିଭିନ୍ନ ଦିଗରୁ ବାଧ୍ୟ କରାଯାଇଥିଲା, ତେବେ ଏହାକୁ ବ୍ୟବହାର ନ କରି ଲକ୍ଷ୍ୟ ପୂରଣ କରିବାର ସାମର୍ଥ୍ୟ ରୁଷର ରହିଛି ବୋଲି ସେ କହିଛନ୍ତି। ଉଭୟ ଦେଶ ମଧ୍ୟରେ ରହିଥିବା ସମସ୍ୟାଗୁଡ଼ିକର ସମାଧାନ, ଦୀର୍ଘସ୍ଥାୟୀ ଶାନ୍ତି ପରିସ୍ଥିତି ଏବଂ ରୁଷକୁ ସୁରକ୍ଷା ପ୍ରଦାନ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶ୍ରୀ ପୁଟିନ୍ ଉଲ୍ଲେଖ କରିଛନ୍ତି। ରୋମାନିଆ ରାଷ୍ଟ୍ରପତି ନିର୍ବାଚନରେ ବୁଚାରେଷ୍ଟର ମେୟର ନିକୁସର ଦାନ ବିଜୟୀ ହୋଇଛନ୍ତି। ସେ 54% ଭୋଟ୍ ପାଇଛନ୍ତି। ଅନ୍ୟପକ୍ଷରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଜର୍ଜ ସିବିୟନ୍ 46% ଭୋଟ୍ ପାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଦାନ କହିଛନ୍ତି, ଏହି ସଫଳତା ଅଭୂତପୂର୍ବ ଏବଂ ପ୍ରତ୍ୟେକ ରୋମାନିଆବାସୀଙ୍କ ପାଇଁ ଏହା ଉତ୍ସର୍ଗୀକୃତ। ୟୁରୋପୀୟ ସଂଘର ସଭାପତି ଉର୍ସୁଲା ଭନ୍ ଦେର ଲେୟନ୍ ଏହି ସଫଳତା ପାଇଁ ଶ୍ରୀ ଦାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଯକ୍ଷ୍ମା ରୋଗର ନିରାକରଣ ଚିକିତ୍ସା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଏମ୍ସର ପଲ୍ମୋନାରୀ ମେଡିସିନ୍ ବିଭାଗର ସହକାରୀ ପ୍ରଫେସର ଡାକ୍ତର ସୌରଭ ମିତ୍ତଲ ଏବଂ ସଫଦରଜଙ୍ଗ ହସ୍ପିଟାଲର ପଲ୍ମୋନାରୀ ମେଡିସିନ୍ ବିଭାଗ ମୁଖ୍ୟ ଡାକ୍ତର ରୋହିତ କୁମାର ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01123420505 ଏବଂ 01123314444 ନମ୍ବରକୁ ଡାଏଲ୍ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 9289044044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଭାରତ 19 ବର୍ଷରୁ କମ୍ ଦକ୍ଷିଣ ଏସିଆନ୍ ଫୁଟବଲ ଫେଡେରେସନ୍ ସାଫ୍ 2025 ଫୁଟବଲ ଟାଇଟଲ ହାସଲ କରିଛି। ଅରୁଣାଚଳ ପ୍ରଦେଶର ୟୁପିଆଠାରେ ଗତକାଲି ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ଭାରତ ପେନାଲ୍ଟି ସୁଟ୍ଆଉଟ୍ ଜରିଆରେ ବାଂଲାଦେଶକୁ 4-3 ପରାସ୍ତ କରି ଏହି ସଫଳତା ହାସଲ କରିଛି। ନିର୍ଦ୍ଧାରିତ ସମୟରେ ଉଭୟ ଦଳ ପରସ୍ପରକୁ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ଆଇପିଏଲ୍ କ୍ରିକେଟ୍ର ଗତକାଲିର ଦ୍ୱିତୀୟ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ବିଜୟୀ ହୋଇଛି। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଗୁଜରାଟ ଦିଲ୍ଲୀ କ୍ୟାପିଟାଲ୍ସକୁ 10 ପରାସ୍ତ କରିଛି। ଟସ୍ ଜିତି ଗୁଜରାଟ ପ୍ରଥମେ ଦିଲ୍ଲୀକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ 20 ଦିଲ୍ଲୀ 3 ବିନିମୟରେ 199 ରନ୍ ସଂଗ୍ରହ କରିଥିଲା। ବିଜୟ ଲକ୍ଷ୍ୟକୁ ଗୁଜରାଟ 19 କୌଣସି ୱିକେଟ୍ ନ ହରାଇ ହାସଲ କରିପାରିଥିଲା। ଦଳ ପକ୍ଷରୁ ସାଇ ସୁଦର୍ଶନ ଅପରାଜିତ ଶତକ ହାସଲ କରିଥିବା ବେଳେ ଅଧିନାୟକ ଶୁଭମନ ଗିଲ୍ 53 ବଲ୍ରୁ ଅପରାଜିତ 93 ରନ୍ ସଂଗ୍ରହ କରିଥିଲେ। ସାଇ ସୁଦର୍ଶନଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଛି। ଏହି ବିଜୟ ସହ ଗୁଜରାଟ ଟାଇଟନ୍ସ ପଏଣ୍ଟ ତାଲିକାର ଶୀର୍ଷକୁ ଉନ୍ନୀତ ହେବା ସହ ପ୍ଲେ ଅଫ୍ ପର୍ଯ୍ୟାୟରେ ପହଞ୍ଚିଛି। ଗତକାଲିର ପ୍ରଥମ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ରାଜସ୍ଥାନ ରୟାଲ୍ସକୁ 10 ପରାସ୍ତ କରିଥିଲା, ତେବେ ଉଭୟ ଦଳ ପ୍ଲେ ଅଫ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଆଜି ଲକ୍ଷ୍ନୌ ସୁପରଜାନ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ସନ୍ଧ୍ୟା 7:30 ଲକ୍ଷ୍ନୌର ଏକନା ଷ୍ଟାଡିୟମ୍ରେ ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନେଦରଲ୍ୟାଣ୍ଡସ୍, ଡେନମାର୍କ ଏବଂ ଜର୍ମାନୀକୁ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଆଜିଠାରୁ 6-ଦିନିଆ ଗସ୍ତ। ପିଏସ୍ଏଲ୍ଭି C-61 ଉତ୍କ୍ଷେପଣ ବିଫଳତାର କାରଣ ଜାଣିବା ପାଇଁ ତଦନ୍ତ କମିଟି ଗଠନ କଲା ଇସ୍ରୋ। ମହାରାଷ୍ଟ୍ରର ସୋଲାପୁର ଜିଲ୍ଲା ଅନ୍ତର୍ଗତ ଏକ ବସ୍ତ୍ର ଉତ୍ପାଦନ କାରଖାନାରେ ଅଗ୍ନିକାଣ୍ଡ ଘଟି 8 ଜଣଙ୍କର ମୃତ୍ୟୁ। ରୁଷ ୟୁକ୍ରେନ୍ ଯୁଦ୍ଧ ପରିସମାପ୍ତି ଲକ୍ଷ୍ୟ ନେଇ ଉଭୟ ରାଷ୍ଟ୍ରର ରାଷ୍ଟ୍ରପତି ଏବଂ ନାଟୋ ସଦସ୍ୟ ରାଷ୍ଟ୍ରର ମୁଖ୍ୟଙ୍କ ସହ ପୃଥକ ପୃଥକ ଆଲୋଚନା କରିବେ ଆମେରିକା ରାଷ୍ଟ୍ରପତି। ଏବଂ 19 ବର୍ଷରୁ କମ୍ ସାଫ୍ 2025 ଫୁଟବଲ ଟାଇଟଲ ହାସଲ କଲା ଭାରତ। ସମ୍ବାଦ ଶେଷ ହେଲା।